ଆଜି ଶୁଣିବା ସୁପ୍ରସିଦ୍ଧ କଥାକାର ଚନ୍ଦ୍ରଶେଖର ରଥଙ୍କ ଗଳ୍ପ ଅନ୍ତିମାର ପ୍ରଥମ ଭାଗ। ନଈଘାଟ ଆଡ଼କୁ ମୋଡ଼ଣୀ ପାଖରେ ବିନ୍ଧାଣି ସାହିର ଦେବୀ ମେଢ଼ ଝଟକୁ ଥାଏ ହୁତ୍ ହୁତ୍ ହୁତାସନ ପରି ଦୁଲୁଦୁଲୁ କମ୍ପୁଥାଏ ସେ ଭୂମି। ଦଶଟା ସମତାଳିକ ଢୋଲମାଡ଼ରେ ଦଶଟା ମହୁରୀ ଏକା ସାଙ୍ଗରେ ସ୍ୱର ତୋଳି ଗୁନ୍ଥି ହୋଇଯାଉଥାନ୍ତି ଶାଳ ଗଛରେ ଲଇ ପରି। ଚନ୍ଦ୍ର ଉଦିଆ ଆଲୁଅ ଛିଟିକି ପଡ଼ୁଥାଏ କଳା ମଚ୍ ମଚ୍ ଢୋଲିଆର ହୁଡ଼ା ହୁଡ଼ା ବୁକୁ ଆଉ ଚମକୁଥିବା ବାହୁ ଉପରୁ ଚଡ଼କ ପରି ଛିଣ୍ଡୁଥିବା ତାଳ। ବିଜୁଳି ପରି ଛାଟି ହୋଇଯାଉଥାଏ ବାବୁରୀ ବାଳିଆ ମଥା। ଅଢ଼େଇ ପାଉଣ୍ଡରେ ଘେର କାଟିଲା ବେଳେ ଭୂଇଁରୁ ଧୂଳି ଉଠିଯାଉଥାଏ। ମହୁରିଆ ଫଣା ତୋଳିଥିବା ନାଗ ପରି ଝୁଲୁଥାନ୍ତି। ଢୋଲ ମହୁରୀର ଘନ ନାଦରେ ସ୍ତବ୍ଧ ଦେଖଣାହାରୀଙ୍କ ପଞ୍ଜରା କମ୍ପୁଥାଏ କମ୍ପୁଥାଏ ଦେବୀଙ୍କ ପୂଜାପୀଠ। ମେଢ଼ ପଛରେ ପୁରୁଣା ଅଶୋକ ଗଛ କାଠ ଚମ୍ପା ଦେବଦାରୁ ତା ପଛକୁ ପୁରୁଣା ଆମ୍ବ ତୋଟା ନଈ ପଠା ତେଣିକି ନଈ ଆରପାରି ପାହାଡ଼ ତାରା ଝିଲମିଲ ଆକାଶ ଆଉ ନିସ୍ତବ୍ଧ ନିଶାର୍ଦ୍ଧ ନିରବତା। ଚନ୍ଦ୍ର ଉଦିଆ ଆଲୁଅରେ ମେଢ଼ ଝଟକୁଥାଏ ବହ୍ନି ପରି ଦେବୀଙ୍କ ମୁକୁଟ ହାର କେଉର କଙ୍କଣ ଝଟକୁଥାଏ। ଦେବୀଙ୍କ ତ୍ରିଶୂଳ ଖର୍ପର ପାଶ ଅଙ୍କୁଶ ଝଟ ଝଟ ହେଉଥାନ୍ତି। ଦେବୀ ସ୍ୱୟଂ ନାଲିପଟରେ ତରଳ ଅଗ୍ନି ପରି ଝଟକୁଥାନ୍ତି। ତାଙ୍କ ବାହୁ ବୁକୁ ମୁଖମଣ୍ଡଳ ଘଷା ମଜା ସୁବର୍ଣ୍ଣ ପରି ଶୋଭା ପାଉଥାଏ। ବିନ୍ଧାଣି ସାହି ଦେବୀ ମେଢ଼ର ସତେ ତୁଳନା ନାହିଁ। ପଞ୍ଝାଏ ଟୋକା ତାଟକା ହେଲା ପରି ଚାହିଁଥାନ୍ତି ଢୋଲକୁ ଢୋଲିଆକୁ ଏବଂ ସେମାନଙ୍କ ପଛରେ ସେ ଅପୂର୍ବ ଦେବୀ ରୂପକୁ। ଜଳନ୍ଧର ହାତିଆଳ ସେମାନଙ୍କ ଭିତରେ ସବୁଠୁ ବଳୁଆ ସବୁଠୁ ଉଞ୍ଚ ଆଉ ଚୌରସ। ତାର ନିଶଧାଡ଼ି ଉଠିଲାଣି ସେ ଏକ ଲୟରେ ଦେବୀ ପ୍ରତିମାକୁ ଚାହିଁ ରହିଥାଏ। ଢୋଲ ମହୁରୀ ଗହ ଗହ ନାଦରେ ସେ ଦୁଲଦୁଲ ହେଉଥାଏ ସତ କିନ୍ତୁ ସେଆଡ଼େ ସେ ଜମା ଚାହୁଁନଥାଏ। ଦେବୀଙ୍କ ମୁହଁକୁ ଚାହିଁ ରହିଥାଏ ପଲକ ନ ପକାଇ ସେ ଆଖି ସେ ଭୁରୁ ସେ ଠିଆ କାନ ପୁରିଲା ପୁରିଲା ଓଠ ଗାଲ ବେକ ଏଡ଼ିକି ସୁନ୍ଦର କଣ ମଣିଷ ହୋଇପାରିବ। ଏମିତି ସୁନା ପରି ରଙ୍ଗ କଣ କାହାରି ହେଲେ ହୋଇପାରିବ। ଦେବହୂତି ଗୋରୀ ହେଲେ ସେ ଅଲଗା ମଣିଷ ଚମଡ଼ାରେ କେତେବା ଉଜ୍ଜଳ ଆସିବ। ରଞ୍ଜନା ଗହମ ରଙ୍ଗ ହାତ ଗୋଡ଼ ସୁନ୍ଦର ହେଲେ ଏମିତି ନୁହେଁ। ୟାଠୁ ବଳି ସୁନ୍ଦର ବୋଧହୁଏ ଏ ପୃଥିବୀରେ ସମ୍ଭବ ନୁହେଁ। ଜଳନ୍ଧରର ଆଖି ଖସି ଆସିଲା ବେକ ବୁକୁ ଡେଣା ଉପରକୁ ସେ ଉଲ୍ଲାସିତ ହେଲା। କଟି ଉପରେ ସୁନା ପାତିଆ କଷି ଭିଡ଼ି ଦେଇଥିବାରୁ କି ଅପରୂପ ଠାଣି ବୁକୁ ଉପରେ ସେ ପାଟ ଶାଢ଼ୀ କେମିତି ମାନିଛି। ଜଳନ୍ଧର ହାଁ କରି ଚାହିଁ ରହିଥାଏ ନିଷ୍ଫଲକ ଉକୁଣିଟା ପରି ତା ମୁହଁରେ ଗୋଟାଏ ବିଭୋର ଭାବ। ସେ କ'ଣ ଭାବୁଥାଏ କେଜାଣି। ତା ସାଙ୍ଗ ନିଧି ମଳିକ ବୟସ ତାରି ପାଖାପାଖି ଦିଶେ ପିଲାଳିଆ। ତା ନିଘା ମୁକୁଟ ଉପରେ ହାର କଙ୍କଣ ଉପରେ ସୁନା ପରି ଦାଉ ଦାଉ ଅଳଙ୍କାର ତା ଆଖି ଖୁସି ହୋଇଯାଉଥାଏ। ଇସ୍ ଏଗୁଡ଼ାକ ଯଦି ସତକୁ ସତ ସୁନା ହୋଇଥାନ୍ତା ନା। ସେ ବାହୁଟି ଅଣ୍ଟା ସୂତାଠୁ ପାଦର ନୁପୁର ପର୍ଯ୍ୟନ୍ତ ଚାହିଁଗଲା ବେଳେ ମହିଷାସୁର ଉପରେ ଆଖି ପଡ଼ିଯାଏ। ସେ ତାକୁ ବି ଚାହିଁ ରହେ ମହିଷାସୁର ରାଜା ତାର ବି ମୁକୁଟ ହାର କଙ୍କଣ ଝଟକୁ ଥାଏ। ନିଧିମୌଳିକ ଆଉ କିଛି ଦେଖିପାରୁ ନାହିଁ ହଉ ପଛେ ଜରି କିନ୍ତୁ ସେ ମୁକୁଟ ଦିଖଣ୍ଡ ରଖିବାକୁ ନିଧିମୌଳିକର ଭାରି ମନ। ଜଳନ୍ଧର ଆଉ ନିଧି ସହରର ଏଇ ଅଞ୍ଚଳରେ ବେଶ ନାମଜାଦା ଟୋକା। ବାର ପ୍ରକାର କଥା ତାଙ୍କ ନାଁରେ ଶୁଣାଯାଏ। ସେମାନେ କାହାକୁ ଟିକିଏ ବୋଲି ଖାତିର କରନ୍ତି ନାହିଁ ଡରନ୍ତି ନାହିଁ। ଚୁଡ଼ଙ୍ଗ ଅରଣା ଟୋକା ଦୁଇଟା ପାଠ ଘର ଶୁଣ ସାଠ ଘରେ ବି ଶୁଣ ଘରେ କ'ଣ ଗଣ୍ଡେ ଖାଇଦେଇ ହେଟା ବୁଲିଲା ପରି ସହର ସାରା ଚକର କାଟିବା ହେଲା ତାଙ୍କ କାମ। ତାଙ୍କ ପଛରେ ଆଠ ଦଶ ଡରକୁଳା ପିଲା ସବୁବେଳେ ଲମ୍ବିଥାନ୍ତି। ତାଙ୍କ ଭିତରୁ ମାଣିକଚାନ୍ଦ ଧନୀ ଘରର ଗେଲ ବସରିଆ ପୁଅ। ସେ ମଝିରେ ମଝିରେ ଦଶ କୋଡ଼ିଏ ଟଙ୍କା ଆଣେ ସେଥିରେ ସମସ୍ତେ ମିଶି ଫୁର୍ତ୍ତି କରନ୍ତି। ଜଳନ୍ଧର ଅଧେ ପଇସା ନେଇଯାଏ ତାର କଡ଼ା ପାନ ଆଉ ଚା ସିଗରେଟ୍ ପାଇଁ ତାକୁ କେହି ପ୍ରତିବାଦ କରନ୍ତି ନାହିଁ। ଜଳନ୍ଧର ତ ଆଉ ଏମିତି ସେମିତି କେହି ନୁହେଁ ନା ସେ ହେଲା ଲିଡର ମାନେ ଦଳପତି। ସେ କିନ୍ତୁ ଆଉ କାହାକୁ ସିଗରେଟ୍ ଟାଣିବାକୁ ଦିଏ ନାହିଁ କି ପାନ ଖାଇବାକୁ ଦିଏ ନାହିଁ। ସୁରଥ ବେହେରା ଥରେ ପାନ ଜାକିଥିଲା ପାଟିରେ ସେ ଜଳନ୍ଧର ହାବୁଡ଼ରେ ପଡ଼ିଗଲା। ଢୋକିନା ଗୋଟାଏ ଚଟକଣାରେ ତା ଗାଲ ଭିତରୁ ପାନ ଖସି ପଡ଼ିଲା। ବେ ମେଞ୍ଚଡ଼ ତୁ କ'ଣ ପାନ ଖାଉଛୁ ସ୍କୁଲ ବେଳାରେ ତୁ କ'ଣ ବୁଲୁଛୁ ଯାଉଛୁ ନା ନାଇଁ ସ୍କୁଲକୁ ନା ଦେଖିବୁ ଏଇନା। ସୁରଥ ବାଧ୍ୟ ପିଲା ପରି ସ୍କୁଲକୁ ଗଲା। ସେଇଠି ମାଷ୍ଟରଙ୍କଠୁ ମାଡ଼ ଖାଇଲା, କିନ୍ତୁ ଆଉ ପାନ ଖାଇଲା ନାହିଁ କି ସ୍କୁଲ ଛାଡ଼ି ବୁଲିଲା ନାହିଁ। ତାର ପ୍ରାଣୀ ଭୟ କାଳେ ଜଳନ୍ଧର ଦେଖିନେବ। ଜଳନ୍ଧର କିନ୍ତୁ ସ୍କୁଲ ବାହାରେ ଛକି ଥାଏ ଝିଅ ପିଲାଙ୍କୁ, ତାଙ୍କୁ କଟାସ ପରି ଅନାଏ। ସେମାନଙ୍କୁ ଦେଖିଲେ ହିଁ ତାର ହୋସ ଉଡ଼ିଯାଏ, ତା ବୁକୁ ଦାଉଁ ଦାଉଁ ହୁଏ, ଜିଭ ଶୁଖିଯାଏ, ତା ଦେହ ସାରା ତାତିଯାଏ ଡହ ଡହ ହୋଇ, ତା କଅଁଳ ନିଶ ଉପରେ ଟୋପି ଟୋପି ଝାଳ ଜମିଯାଏ। ସେ କିଛି କହିପାରେ ନାହିଁ, ଖାଲି ତାଙ୍କୁ ଚାହିଁ ରହେ, ତାଳୁରୁ ତଳିପା ଯାଏ। ତାକୁ ଲାଗେ ସେ ଝିଅଗୁଡ଼ାକ ବୋଧେ ପବନରେ ପହଁରି ଯାଆନ୍ତି, ସେମାନେ ବୋଧେ ଫୁଲ ପରି ହାଲୁକା, ପକ୍ଷୀ ପରି ଉଶ୍ୱାସ, ଚାହିଁଲେ ଫୋରର କିନା ଉଡ଼ିଯାଇପାରିବେ, ଭୂଇଁରେ ସେମାନଙ୍କର ପାଦ ଚିହ୍ନ ବୋଧେ ପଡ଼େ ନାହିଁ। ଜଳନ୍ଧର ସେମାନଙ୍କ ରଙ୍ଗ ବେରଙ୍ଗର ପୋଷାକ ଦେଖି ଅନ୍ଧ ହୋଇଯାଏ। ତାର ଭାରି ଇଚ୍ଛା ହୁଏ ସେଥିରୁ ଦୁଇ ଜଣଙ୍କୁ ଆଶ୍ଳେ ଶିବାକୁ, ପାଟିରେ ଲଜେଞ୍ଜ ଭଳି ଚାପି ଦେବାକୁ, କିନ୍ତୁ ଦିନ ପରେ ଦିନ ଜଳନ୍ଧର କେବଳ ଚାହିଁ ରହେ, କାହାକୁ ଛୁଇଁପାରେ ନାହିଁ କି କାହାକୁ କଥା କହିପାରେ ନାହିଁ। ତା ଭିତରେ କ'ଣ ସବୁ ଗଦଗଦ ହୁଏ, ସେ ଖୁବ୍ ରେକେଟି କଡ଼ା ଗୁଣ୍ଡି ପାନ ଚୋବାଏ, ତା ଦେହ ସାରା ଝିମ୍ଝିମ୍ ଝାଳେଇଯାଏ, ତାକୁ କିଛିଟା ଭଲ ଲାଗେ। ସେଦିନ ଦେବୀଙ୍କୁ ଦେଖି ସେ ଆକ୍ତା ହୋଇଯାଇଥିଲା, ଏତେ ଲାବଣ୍ୟ ଏତେ ଔଜଲ୍ୟ ସେ କେବେ ଦେଖିନଥିଲା ତ। ସେ ଆଉ ମେଢ ପାଖ ଛାଡ଼ିଲା ନାହିଁ, ନିଧିଆ ବି ରହିଗଲା ସାଙ୍ଗରେ, ଦୁହେଁ ନିରୋଳାରେ ବସି ଏକ ଲୟରେ ପ୍ରତିମାକୁ ଦେଖି ଲାଗିଥାନ୍ତି। ଜଳନ୍ଧର ଅନୁଭବ କଲା ସେ ଆଉ ସେଠୁ କୁଆଡ଼େ ଯାଇପାରିବ ନାହିଁ, ସେ ସେଇଠି ଠିଆ ହୋଇ ବି ରହିପାରିବ ନାହିଁ ବୋଧେ, ସେ ବୋଧେ ଲତପତ ହୋଇ ସେଇଠି ତରଳି ଯିବ, କିମ୍ବା ହୁଏତ ସେ ହଳେ ଆଖି ହୋଇ ଲାଖିଯିବ ଦେବୀଙ୍କ ଦେହରେ। ତା ମନ ଉଚ୍ଚାଟ ଆସିଲା, ସେ ଯାଇ ଦେବୀଙ୍କ ପାଖରେ ପହଞ୍ଚିବ, ତା ବୁକୁ ଧଡ଼ଧଡ଼ ହୋଇ କଲିଜାଟା ଖସି ପଡ଼ୁ ତା ଭିତରୁ, କିନ୍ତୁ ସେ ଅବଶ୍ୟ ସେ ଦେହକୁ ଟିକେ ଛୁଇଁବ, ଟିକେ ଆଉଁସି ଦେବ। ଢୋଲ ମହୁରୀର ତୁମୁଳ ଶବ୍ଦ ତାକୁ ଶୁଭୁନଥାଏ, ସେ ତା ଅଣାୟତ୍ତରେ ଉଟାରି ହୋଇ ଯାଉଥାଏ ମେଢ ଆଡ଼କୁ। ସେ ଘୁଞ୍ଚି ଘୁଞ୍ଚି ଯାଇ ସାଲୁକନାର ବାଡ଼ ପାଖରେ ଅଟକିଗଲା, ତେଣିକି ପୂଜାଭୂମି, ସେଠିକି ପୂଜକଙ୍କ ଛଡ଼ା ଆଉ କେହି ଯିବା ମନା। ଜଳନ୍ଧର ଓଗାଳ ପାଖରେ ଅଟକି ଯାଇ ବୋଧେ ବର୍ତ୍ତିଗଲା, ନହେଲେ ପ୍ରବଳ ଜଳଭଉଁରୀ ଭିତରକୁ ସେ ଟାଣି ହୋଇଯାଇଥାନ୍ତା। ପୂଜକ ଠିଆ ହେଲେ, ବାଁ ହାତରେ ଘଣ୍ଟି, ଡାହାଣ ହାତରେ ଧୂପଦାନି, ଗୁଗୁଳ ଗନ୍ଧରେ ସେ ପୀଠ ମହକିଗଲା। ଜଳନ୍ଧର ଦେଖିଲା ଧୂପ ଧୂଆଁରେ ଆଚ୍ଛନ୍ନ ହୋଇ ଯାଉଛନ୍ତି ଦେବୀ, ଚଳନ୍ତି ମେଘ ପଛଆଡ଼କୁ ଜହ୍ନ ବାହାରି ଆସିଲା ପରି ପୁଣି ଦେବୀଙ୍କ ମୁହଁ ଦିଶି ଯାଉଛି। ଯେତେଥର ଧୂଆଁ ଉଠୁଥାଏ ସେତିକି ଥର ଜଳନ୍ଧର ପୂଜକ ଆଡ଼େ କଟମଟ ଅନେଇ ଦେଉଥାଏ। କେତେବେଳକୁ ଧୂପ ପର୍ବ ସରିଲା, ତାପରେ ଉଠିଲା ସପ୍ତମୁଖୀ ଦୀପ। ପୂଜକ କ'ଣ ସବୁ ବୋଲୁଥାଏ, ଘଣ୍ଟି ବଜାଉଥାଏ, କିନ୍ତୁ ଦୀପଟିକୁ ସେ ଯେଉଁ ଢଙ୍ଗରେ ଆଳତୀ କରୁଥାଏ ତାର ପଟାନ୍ତର ନାହିଁ। ଦୀପ ଆଲୁଅରେ ଦେବୀଙ୍କ ଦେହ ମୁହଁରୁ ଜ୍ୟୋତି ବାହାରି ଆସୁଥାଏ, ଜଳନ୍ଧର ବିଭୋର। ଢୋଲ ମହୁରିଆ ଆଳତୀ ପରେ ତାଙ୍କ ସାଜ ସରଞ୍ଜାମ ଧରି ଦେବୀଙ୍କୁ ଆଣ୍ଠେଇ ପଡ଼ି ଜୁହାର ହେଲେ, ତାପରେ ଉଠି ଆସ୍ତେ ଆସ୍ତେ ଧାଡ଼ି ବାନ୍ଧି ବାହାରିଗଲେ ରାସ୍ତା ଉପରକୁ। ଦେଖଣାହାରି ବି ଘୁଞ୍ଚିଗଲେ, ନିଧି ଜଳନ୍ଧର ପିଠିରେ ଆଙ୍ଗୁଠି ଗେଞ୍ଜିଲା, ଆବେ କେତେ ଭକ୍ତି ଦେଖେଇ ହଉଛୁ, ଯିବା ପରା, ଚାଲ କାଲି ଗୋଟାଏ ଦିନ ଖୋଲା ଦର୍ଶନ, ରାତିକି ବିସର୍ଜନ, ଭାରି ଆଡମ୍ବରରେ ପଟୁଆର ହବ, ସେତିକି ବେଳେ ସାମିଲ ହେଇଯିବା, ନଈ ଘାଟରେ ଯେତେବେଳେ ଟଣା ଓଟ୍ରା ହବ ଯେ ଯାହାର ସବୁ ଝାମ୍ପିବେ, ମୁଁ ଏ ଦିଟା ଯାକ ମୁକୁଟକୁ ନେବି ବୋଲି ଭାବିଛି। ଜଳନ୍ଧର ତଥାପି ନିର୍ବାକ, ନିଧିଆକୁ ସବୁ ଗୁମର ଜଣା। ସେ ଜଳନ୍ଧର କାଖ ପାଖରେ ଆଙ୍ଗୁଠି ଗେଞ୍ଜି ଦେବାରୁ ସେ ଚମକି ପଡ଼ିଲା, ତା ଆଖିରେ ପତା ମଟମଟ ହେଲା, ଗୋଟେ ପବନ ତା ବୁକୁ ଭିତରୁ ଓହ୍ଲେଇଗଲା। ନିଧିଆ ତୁ କୁଆଡ଼େ ଯାଉଛୁ, ଯା, ମୁଁ ଏଠୁ ଆଉ ଘୁଞ୍ଚିବି ନାହିଁ, ମୁଁ ଏଠୁ ଗଲେ ମରିଯିବି, ଆବେ ତୁଟା ବାୟା ହେଲୁ ନା କ'ଣ, ଏଇଠି କ'ଣ କରିବୁ, ତେଣେ ତୋ ମା ଉଚ୍ଛନ୍ନ ହବ, କାଲି ସକାଳୁ ଚାଲି ଆସିବାନି, ତୁ ଚାଲ ଏବେ। ଜଳନ୍ଧର ପୁଣି ପ୍ରତିମାକୁ ଅନେଇଥାଏ, ତାର ସମଗ୍ର ଚେତନା ବୁଡ଼ି ଯାଇଥାଏ ସେ ଅପରୂପା ପ୍ରତିମାରେ। ନିଧିଆ ସିନେମା ଢଙ୍ଗରେ ତା ଆଖି ଆଗରେ ହାତ ପାପୁଲେ ଦୁଇଥର ଏପାକ ସେପାକ କରି ପୁଣି ଡାକିଲା, ଏବେ ଓଲୁ, ତା ପୁଣି କ'ଣ ହଜିଗଲୁ କିବେ, ଭଲ ସିନେମା ହିରୋ ମାର୍ଗେ ଆକ୍ଟିଂଟା ଜମଉଛୁ ତ, ଆଚ୍ଛା ଏଇଟା ମାଟି ପିତୁଳାଟାଏ ବୋଲି ତୁ ଜାଣିଛୁ ନା ନାହିଁ, ମାତ୍ର ଏଇଟା ଏଡ଼ିକି ସତ ଲାଗୁଛି ଯେ ବେଳେବେଳେ ନିଶ୍ୱାସ ନେଲା ପରେ ଦିଶି ଯାଉଛି। ବେଶ ବେଶ, ଏବେ ଯାଇ ତୁ ଠିକଣା କଥା କହିଲୁ, ଇଏ ସତକୁ ସତ ନିଶ୍ୱାସ ମାରୁଛନ୍ତି, ମଝିରେ ମଝିରେ ଅଳ୍ପ ହସି ଦେଉଛନ୍ତି, ତାଙ୍କ ହାତର ଚମ୍ପା କଢ଼ ପରି ଆଙ୍ଗୁଠି ଟେକି ହୋଇଯାଉଛି, ତାଙ୍କ ବୁକୁ ଉଠୁଛି ପଡୁଛି, ତୁ ଭଲ କରି ଅନେଇଥା, ତତେ ବି ଦିଶିବ। ନିଧିଆ ଜଳନ୍ଧର ଡେଣା ଧରି ଓଟାରିଲା, ଜଳନ୍ଧର ଭିଡ଼ି ହେଉଥାଏ। ଚାହିଁଥିଲେ ସେ ନିଧିଆକୁ ଛିଞ୍ଚାଡ଼ି ଦେଇଥାନ୍ତା, କିନ୍ତୁ ଜଳନ୍ଧରର ହାତ ଗୋଡ଼ରୁ ଜୀବନ ଛାଡ଼ି ଯାଇଥାଏ। ଯେମିତି ନିଦରୁ ଉଠିଲା ପିଲା ପରି ସେ କୁଁ କୁଁ ହେଉଥାଏ। ତାକୁ ନିଧିଆ ଟାଣି ନେଇଯାଉଥାଏ ଦୂରରୁ ଦୂରକୁ। ସେମାନଙ୍କ ଟୋକା ସାଙ୍ଗମାନେ ଢୋଲ ମହୁରିଆଙ୍କ ପଛେ ପଛେ ପଳାଇଥାନ୍ତି ଆଉ ଗୋଟେ ମେଢ଼ ପାଖକୁ, ନହେଲେ ସେମାନେ ଜମା ତାଙ୍କ ଆଖିକୁ ବିଶ୍ୱାସ କରିନଥାନ୍ତେ। ଜଳନ୍ଧର ସତ୍ୟବା ବତୁରି ଯାଇଥିଲା ଲୁହରେ କୋହରେ ଆଉ ପୁଲକରେ। ସେ ଶୋଷି ହୋଇଯାଇଥିଲା, ତା ହାଡ଼ ଭିତରୁ ରସ ନିଗିଡ଼ି ଯାଇଥିଲା, ହାତଯାକ ଲଇ ଭଳି ହୋଇଯାଇଥିଲା। ନିଧିଆ ବି ତାଜୁବ ହୋଇଯାଇଥିଲା, ଏଇ କ'ଣ ହୁଡ଼ୁମା ଜଳନ୍ଧର ଯିଏ ଖୁରୀ ଖାଉଥିବା ଷଣ୍ଢ ପରି ଫୁଫୁକାର କରୁଥାଏ, ତା ପାଖ ପଶିବାକୁ ଡର ମାଡ଼େ। ତା ମନକୁ ପାପ ଛୁଇଁଲା, ସେ ଭାବିଲା ଯେ ଜଳନ୍ଧର ଦେବୀଙ୍କୁ ଭେଟଣା ହୋଇଗଲା ବୋଧେ। ସେମିତି ହେଲେ କୁଆଡ଼େ ରକ୍ତ ବାନ୍ତି କରି ଲୋକେ ମରିଯାଆନ୍ତି, ଜଳନ୍ଧର ଭାରି ଟାଣୁଆ ବୋଲି ବୋଧେ ଏତିକିରେ ସେ ସମ୍ଭାଳି ଯାଇଛି। ନିଧି ଯାଇ ଜଳନ୍ଧର ଘର ଦୁଆରେ ପହଞ୍ଚିଲା, ଭିତରେ ଖାଲି ତାର ବିଧବା ମାଆଟା ଆଉ ତା ବଡ଼ ଭାଇ ତା ଆର୍ମିରେ ମିଶିଲା। ଜଳନ୍ଧରକୁ ଡାକୁଛି ମିଶିଯିବାକୁ, ଏ ଟୋକା ମଙ୍ଗୁ ନାହିଁ। ମାଆକୁ ଆଉ କିଛି ନ କହି ନିଧି ବୋଧେ ପଳେଇ ଆସିଥାନ୍ତା, କିନ୍ତୁ ନ କହିଲେ ପୁଣି ବିପଦ। ମାଉସୀ, ଜଳନ୍ଧର ଟିକେ ହାଲିଆ ହେଇପଡ଼ିଛି, ତାକୁ ଶୁଏ ଦିଅ, ମୁଁ କାଲି ସକାଳୁ ପୁଣି ଚାଲି ଆସିବି। ଏତେକ କହିଦେଇ ତରବରରେ ଚାଲିଗଲା ନିଧି ମଳିକ। ଜଳନ୍ଧର ବେଳେବେଳେ ଖୁବ୍ ରାତିରେ ଫେରେ, ଆଉ କିଛି ଖାଇବ ନାହିଁ କହି ଖଟରେ କୁଢ଼େଇ ହୋଇପଡ଼େ। ମା ଆସି ଚାଦର ଘୋଡ଼େଇ ଦେଲା ବେଳକୁ ସେ ନିଘୋଡ଼ ନିଦରେ ଶୋଇସାରିଥାଏ। ସେଦିନ କିନ୍ତୁ ଜଳନ୍ଧର ଭାରି ଶାନ୍ତ ଦିଶୁଥିଲା, କୌଣସି କଥାକୁ ପ୍ରତିବାଦ କରୁନଥିଲା। ମା ଭାତ ବାଢ଼ି ତାକୁ ଡାକି ଦେଉ ଦେଉ ସେ ଚୁପଚାପ ଥାଳି ପାଖରେ ବସିଲା। ବାଇଗଣ ବେସର ଓ ଆଳୁ ଚଟଣୀ ସାଙ୍ଗକୁ ସୁନୁସୁନିଆ ଶାଗ, ଅନ୍ୟ ଦିନ ହେଇଥିଲେ ସେ ଡେଇଁଥାନ୍ତା, ହଟ ଲଗେଇଥାନ୍ତା। ସେ ତଳକୁ ମୁହଁ ପୋତି ସୁନା ପିଲା ପରି ଖାଇଦେଇ ଉଠିଲା। ତା ମା ତା ପିଠିରେ ମୁଣ୍ଡରେ ହାତ ଆଉଁସିଆ ଆଣିଲା ବେଳେ ଚିଡ଼ିଲା ନାହିଁ। ମା ତାର ଖୁସିରେ କାନ୍ଦି ପକେଇଲା, ତାପରେ ହାଉଳି ଖାଇଲା ପରି ଜଳନ୍ଧର ଆଗରେ ପାଟି କଲା, ହଇରେ ତୁ କାହିଁ ଏମିତି ଧିମେଇ ଯାଉଛୁ, ତୁ କଥା କହୁନାହୁଁ କାହିଁକି, ଏମିତି କାହିଁକି ମୃଦୁସୁଦୁ ହସକୁ ବାୟାଙ୍କ ପରିକା ହଉଛୁ। ତା ମୁହଁ ପାଖରେ ଶୁଙ୍ଘି ଦେଇ ପଚାରିଲା, ତୁ ନିଶା ହରିକା ଖାଇ ନାହୁଁ ତ। ଜଳନ୍ଧର କୌଣସି ଉତ୍ତର ଦେଲା ନାହିଁ, ତା ଆଖିର ଗହିରରେ ସ୍ୱପ୍ନ ଟଳମଳ ହେଉଥିଲା। କେତେବେଳେ ଭାରି ଶାନ୍ତ ଢଙ୍ଗରେ କହିଲା, ମୁଁ ମରିଯାଉଥାଏ ଏଠି, ମୋ ଧନ ତୁ ପାଟି ଫିଟେଇ କଥା କହିଲାରୁ ମୋ ପିଣ୍ଡରେ ପ୍ରାଣ ପଶିଲା, ମୁଁ ତ ନହେଲେ କେତେ କ'ଣ ଭାବି ଯାଇଥିଲି, ତୁ ଲୁଗା ପାଲଟି ଦଉଠାତି, ମୁଁ ତୋ ସେଜ ପକେଇ ଦଉଛି। ରାତି ସାରା ଆକାଶରେ ସୁନା ବିଛେଇ ହୋଇଗଲା, ଭାରି କଅଁଳ ନିର୍ମଳ ଉଷୁମ ଲାଗିଲା ପୃଥିବୀ। ଲାବନ୍ୟ ପ୍ରତିମା ନିଶ୍ୱାସ ମାରୁଥିଲା ରାତି ସାରା ଜଳନ୍ଧରର ଶରୀର ଉପକଣ୍ଠରେ, ତା ଦେହ ଶୀତ କଣ୍ଟା ମାରିଯାଉଥିଲା, ଦେହ କାଠେଇ ଯାଉଥିଲା, ନିର୍ଜୀବ ହୋଇଯାଉଥିଲା। ମୋଟ ଉପରେ ତା ପାଇଁ ରାତିର ସ୍ୱପ୍ନ ଆଉ ଦିନର ସତ୍ୟ ଏକାକାର ହୋଇଯାଇଥିଲା। ସେ ଜାଣିପାରୁନଥିଲା ସେ ଚାହିଁଥିଲା ନା ଶୋଇଥିଲା, କିନ୍ତୁ ଚମକିଲା ପରି ସେ ବାରମ୍ବାର ସେଇ ଦେବୀ ପ୍ରତିମାକୁ ସୁମରୁଥିଲା। ସକାଳୁ ନିଧି ଆସିଲା ବେଳକୁ ଜଳନ୍ଧର ଅଗଣାରେ ଗୋଟେ ଦୌଡ଼ିଆ ଖଟ ଉପରେ ଚିତ୍ମାର ହୋଇ ପଡ଼ିଥାଏ, ତା ଆଖିରେ ବିଭୋର ଭାବ, ଆବେ ତୁ ବିନ୍ଧାଣୀ ସାହି ମେଢ଼କୁ ଯିବୁ ନା ନାହିଁ, ମୁଁ ତ ଭାବିଥିଲି ତୁ ଶଳା ମୋତେ ଅପେକ୍ଷା ନ କରି ପଳେଇବୁନି। ସେ ଖଟ ବାଡ଼ା ଉପରେ ବସି ଜଳନ୍ଧରର ପେଟରେ ଗେଲରେ ଘୁଷି ମାରିଲା, ଉଠ ଘେରାଇ ମାରିଦେବା, ଆଜି ବଢ଼ିଆ ପ୍ରୋଗ୍ରାମ ସବୁ ଅଛି, ଆଜି ଉଠାଣି ଭୋଗଟା ବି କୁଆଡ଼େ ଭାରି ବଢ଼ିଆ ହବ। ଜଳନ୍ଧର ସେମିତି ପଡ଼ି ରହି କହିଲା, ତୁ ଯା ମୁଁ ଆଉ ଯିବି ନାହିଁ। ନିଧି କାନକୁ ବିଶ୍ୱାସ କରିପାରିଲା ନାହିଁ, ଆବେ କାଲି ଝିଙ୍କିଲେ ଆସୁନଥିଲୁ, ଏ ରାତି ଭିତରେ କଣ ହେଇଗଲା, ଏବେ କଣ ହେଇଗଲା, ସଲା ଭିଲେନଙ୍କ ଭଳିଆ କଥାବାର୍ତ୍ତା କରୁଛୁ, ଆବେ ତୁ ଯା ମୁଁ କହୁଛି ପରେ ମୁଁ ଯିବି ନାହିଁ। ସ୍ପ୍ରିଙ୍ଗ ଭଳି ଉଠି ପଡ଼ି ଜଳନ୍ଧର ପାଟି କଲା। ନିଧି ଚମକି ପଡ଼ି ଠିଆ ହୋଇପଡ଼ିଲା, ଆରେ ବାପରେ ବାପ, ଇଏ ତ ସେଇ ପୁରୁଣା ମାରଣା ଷେଣ୍ଢ, ଜଳନ୍ଧର ହାତିଆଳ ରାଗିଲେ ତା ପାଖେ ପଶିବା ବିପଦ। ନିଧି ତା ସ୍ୱରକୁ ଅନେକ ନରମ କରି କହିଲା, ନାଇଁ ବେ ଘରଟାରେ ବସି କାହିଁକି ବୋର ହବୁ, ସେଇଥିପାଇଁ ଡାକୁଥିଲି, ନହେଲା ତୁ ଯଦି କହିବୁ ଆଉ ଘଣ୍ଟେ ଛାଡ଼ି ବାହାରିବା, ମୁଁ ଅପେକ୍ଷା କରୁଛି। ନାଇଁ ନାଇଁ ତୁ ଯା, ମୁଁ ମନକୁ ଯେତେବେଳେ ମୋର ଇଚ୍ଛା ହବ ମୁଁ ଯିବି, ନହେଲେ ନ ଯିବି, ଜଳନ୍ଧରର ନିଷ୍ପତ୍ତିର ସ୍ୱର। ନିଧି ଚୁପଚାପ ପଛ କରି ଚାଲିଗଲା ରାସ୍ତାକୁ। ଜଳନ୍ଧର ଯେତେବେଳେ ସ୍କୁଲ ଗେଟ୍ ପାଖକୁ ଯାଏ, ଫୁର ଫୁର ଉଡ଼ି ଆସୁଥିବା ରଙ୍ଗ ବେରଙ୍ଗୀ ଚଢ଼େଇକୁ ଦେଖିବାକୁ ସେ କାହାକୁ ସାଙ୍ଗରେ ନିଆ ନାହିଁ, ନିଧିକୁ ନୁହେଁ, ସେ ବ୍ୟାପାରଟା ତାର ସମ୍ପୂର୍ଣ୍ଣ ବ୍ୟକ୍ତିଗତ। ସେଦିନ ସକାଳଟା ସେ ମା ପାଖରେ ବସି ବୋଲହାକ କଲା। ମା ତାର ବାର କଥା ଗପି ଲାଗିଥାଏ, ଜଳନ୍ଧର କେବଳ ଶୁଣୁଥାଏ। ଆଗ କଥା, ତା ବାପା କଥା, ବାପାର ପାରିଲା ପଣିଆ କଥା, ଆମ ଘର ଦ୍ୱାରେ ଯେଉଁ ଲମ୍ବା ପଥରଟା ପଡିଛି ସେଇଟା ତ ବୋପା କାନ୍ଧେଇକି ନେଇ ଆସିଥିଲେ। ଏବେ ତାକୁ କୋମଳକୁ ନେବା ପାଇଁ 8-10 ଜଣ ଭେଣ୍ଡିଆ ବି ହାଲିଆ ହେଇଗଲେ। ହଁ ସତେ ତ ଜଳନ୍ଧର ଖୁବ୍ ଖୁସି ହୋଇ ଭାବୁଥିଲା ତା ବାପା କଥା, ହେଲେ ସେଇଟା ପଛ କଥା। ମା ପାଖରେ ବସି ମଟର ଚଣାରୁ ସେ ଚୋପା ଛଡେଇଲା। ମାର ଖୁସି କହିଲେ ନ ସରେ। ସେ ବେଳ ଜାଣି ସାହସ କରି କହିଲା, ଜଳରେ ମନ ଦେଇକି 2 ଅକ୍ଷର ଯଦି ତୁ ପଢିଥାନ୍ତୁ ଏତେବେଳକୁ କେତେ ପାଠ ହୋଇସାରିଥାନ୍ତା। ମୁଁ ପଢିବି, ତା ମା ବୋଧେ କୋଟି ନିଧି ପାଇଲା, ସେଇଟା ମିଛ ପଛେ ହଉ କିନ୍ତୁ ତାକୁ କେମିତି ଅମୃତ ପରି ଲାଗୁଛି ଶୁଣିବାକୁ। ମା ମନକୁ ପୁଣି ପାପ ଛୁଇଁଲା, କାହିଁକି ଏମିତି ନରମିଗଲା ମହା ଦୁର୍ଦ୍ଦଣ୍ଡ ଟୋକା ଜଳନ୍ଧର, କଣ ହେଇଛି ତାର? ମତେ ସତ କହିବୁ ପୁଅ, ତୋର କଣ ହେଇଛି? କାଲିଠୁ କହିଲୁ, ତତେ କଣ କିଏ କିମିଆ କରିଦେଇଛି? କାଲି ଦଶହରାରେ କଣ କିଏ ସାଧୁ ମହାତ୍ମା ତୋ ଉପରେ କୃପା କରିଛନ୍ତି? ତୁ ମତେ ଗାଳି ଦଉନୁ କାହିଁକି? କାଲି ପୁରା ପିଢା ଫୋପାଡ଼ିଥିଲୁ, ମୋ ଗୋଡ଼ ଆଙ୍ଗୁଠି ଫାଟି ଯାଇଛି, ହେଇଟି କନା ଭିଡ଼ିଛି ଦେଖୁନୁ। ଜଳନ୍ଧର କିଛି ନ କହି ବାରିଆଡ଼ ବୁଲି ବାହାରିଲା। ସେଇଠି କୋମୂଳ, ପିଜୁଳି ଗଛ, ସଜନା ଗଛ ମୂଳେ ବୁଲିଲା। ଗଛର ମୂଳ ଡାଳ ପତ୍ରକୁ ଆଉଁସିଲା, ଖୁବ୍ ସୁନ୍ଦର ଦିଶୁଥିଲା ତାକୁ ସେସବୁ। ଗୋଟାଏ ଚିକ୍କଣ ନୂଆଣିଆ ପିଜୁଳି ଡାଳକୁ ଅନେକ ବେଳ ଯାଏ ଅନ୍ୟ ମନସ୍କ ହୋଇ ସାଉଁଳିଲା। ତା ଆଖି ଆଗରେ ସୁନା ଛାଉଣି ହୋଇଗଲା ପିଜୁଳି ଗଛ ଯାକ। ସେ ଆଖି ମଟକା ମାରି ଚାରିଆଡ଼େ ଚାହିଁଲା, ଅଳ୍ପ ହସି ଦେଇ ଆଗେଇ ଗଲା। ଦେଖିଲା ସେ ଲମ୍ବା ପଥରଟା ଇଟା ଥାକ ଉପରେ ଥୁଆ ହୋଇଛି। ସେ ତାକୁ ଆଉଁସିଲା, ଆସ୍ତେ ଗୋଟେ ପଟୁ ଟେକିଲା। ସେ ଚଙ୍କିଲା ନାହିଁ, ଜୋର ଲଗାଇବାକୁ ତାକୁ ଆଦୌ ଇଚ୍ଛା ହେଲା ନାହିଁ। ତାକୁ ଗୋଲାପ ପାଖୁଡ଼ା ଉପରେ ଚାରିକାତ ମେଲେଇ ପଡ଼ି ରହିଥିଲା ଭଳି ଲାଗୁଥିଲା, ଖୁବ୍ ଉଶ୍ୱାସ। ସତେବା ସେ ସୋଲ ବା ତୁଳା କଣ୍ଢେଇଟାଏ। ତା ମା ତାକୁ ସେଦିନ ବସେଇକିରି ପାଖରେ ମନ ଭରି ଖୁଆଇଲା, ତା ପିଠିକୁ ଆଉଁସି ଦେଲା। ପୁଣି କଣ ମନକୁ ପାଇଲା କେଜାଣି ଗୁଡ଼ାଏ ସକସକ ହୋଇ କାନ୍ଦିଲା। ଜଳନ୍ଧର ତା ଗୋଡ଼ ଫିଟିଲା ଦିନୁ କେବେ ଦ୍ୱିପହରରେ ଘରେ ରହିନଥିଲା। ଦ୍ୱିପହରଟା ହିଁ ତାର ଉନ୍ମତ୍ତ ବେଳା। ସେ ସେତିକି ବେଳେ ସବୁଠୁ ବେଶୀ କଡ଼ା ପାନ ଚୋବାଏ, ସିଗାରେଟ୍ ଫୁଙ୍କେ, ଆଉ ଖାଇବା ଛୁଟି ବେଳେ ସ୍କୁଲ ଗେଟ୍ ପାଖରେ ଠିଆ ହୁଏ। ସେଦିନ ଜଳନ୍ଧରର ପ୍ରବୃତ୍ତି ହେଲା ନାହିଁ ଘରୁ ଗୋଡ଼ କାଢ଼ିବାକୁ, ଇଚ୍ଛା ହେଲା ନାହିଁ ଦେବହୂତି, ରଞ୍ଜନା, ମୋନାଲି ଆଦିଙ୍କୁ ମନେ ପକାଇବାକୁ। ସେମାନେ ବି କିଛି ମାତ୍ରାରେ ନିରାଶ ହୋଇଥିବେ ଯେ ସେ ଲଫଙ୍ଗା ଟୋକା ତାଙ୍କୁ କଟାସ ପରି ଅନେଇବାକୁ ଗେଟ୍ ପାଖରେ ନାହିଁ। ଜଳନ୍ଧରକୁ ଆମୋଦିତ ଲାଗିଲା। ସେ ଆରାମରେ ଖଟରେ ପଡ଼ି ରହି ଛାତକୁ ଚାହିଁଥାଏ, ଖୁବ୍ ଗୋଟାଏ ଅୟସ କଲା ଭଳି। ତାକୁ ବି ନିଜ ଉପରେ ଆଶ୍ଚର୍ଯ୍ୟ ଲାଗୁଥାଏ, ଏମିତି ହେଇପାରେ ବୋଲି ସେ ଜାଣିନଥିଲା। ସେ ଯେଉଁଆଡ଼େ ଦେଖିଲେ କେବଳ ତାକୁ ସେହି ଦେବୀ ପ୍ରତିମା ଦିଶୁଥାଏ। ସେ ଝଟ ଝଟ ସୁନା ବର୍ଣ୍ଣ, ସେ ଅପୂର୍ବ ମୁହଁ, ଆଖି, ଓଠ, ଗ୍ରୀବା ତାକୁ ଦିଶିଗଲେ ସେ ହଠାତ୍ ଅବଶ ବୋଧ କରୁଥାଏ। ଶ୍ରୋତା ବନ୍ଧୁ, ଏଇଠି ରଖୁଛୁ ଚନ୍ଦ୍ରଶେଖର ରଥଙ୍କର ଗଳ୍ପ ଅନ୍ତିମାର ପ୍ରଥମ ଭାଗ, ଆଉ ବନ୍ଧୁମାନଙ୍କ ଭିତରେ ସେୟାର କରିବାକୁ ଭୁଲିବେ ନାହିଁ। ନମସ୍କାର।